ଓମ୍ ଶାନ୍ତି। 30 ଏପ୍ରିଲ 2024 ମସିହାର ସାକାର ମହାବାକ୍ୟ ମିଠେ ବଚ୍ଚେ ନିଜର ଯୋଗର ଚାର୍ଟକୁ ଚେକ୍ କର। ସାରା ଦିନ ଭିତରେ ମୁଁ କେତେ ସମୟ ବାବାଙ୍କୁ ମନେ ପକାଉଛି, କୌଣସି ଭୁଲ କରିନାହିଁ ତ? କାରଣ ତୁମେ ସମସ୍ତେ ବେପାରୀ ଅଟ। ପ୍ରଶ୍ନ, କେଉଁ ଗୋଟିଏ ପରିଶ୍ରମ ଅନୁସାରେ ଅନ୍ତର୍ମୁଖୀ ହୋଇ କରୁଥିଲେ ତେବେ ଅପାର ଖୁସିରେ ରହିପାରିବ? ଉତ୍ତର, ତୁମେ ଜନ୍ମ ଜନ୍ମ ଧରି ଯାହା କିଛି ବି କରିଆସିଛ ତାହା ବର୍ତ୍ତମାନ ତୁମ ସମ୍ମୁଖକୁ ଆସିବାରେ ଲାଗିଛି। ସେ ସବୁଥିରୁ ବୁଦ୍ଧିକୁ ହଟାଇ ସତୁ ପ୍ରଧାନ ହେବା ପାଇଁ ବାବାଙ୍କୁ ମନେ ପକାଇବାର ମେହନତ କରୁଥାଅ। ଚାରିଆଡ଼ୁ ବୁଦ୍ଧିକୁ ଫେରାଇ ଆଣି ଅନ୍ତର୍ମୁଖୀ ହୋଇ ବାବାଙ୍କୁ ମନେ ପକାଅ। ସେବା କରିବାର ପ୍ରମାଣ ଦିଅ, ତେବେ ଅପାର ଖୁସିର ଅନୁଭବ କରିବ। ଓମ୍ ଶାନ୍ତି। ବାବା ବସି ତୁମମାନଙ୍କୁ ବୁଝାଉଛନ୍ତି, ଏ କଥା ତ ତୁମେମାନେ ଜାଣିଛ ଯେ ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି। ଆତ୍ମିକ ପିତା ହେଉଛନ୍ତି ଅବିନାଶୀ ପିତା ଏବଂ ଆତ୍ମିକ ସନ୍ତାନମାନେ ମଧ୍ୟ ଅବିନାଶୀ ଅଟନ୍ତି। ବାବାଙ୍କୁ ତ ସମସ୍ତଙ୍କର ସଦ୍ଗତି କରିବାକୁ ହେବ। କାହା ଦ୍ୱାରା? ତୁମମାନଙ୍କ ଦ୍ୱାରା ହିଁ ସାରା ବିଶ୍ୱର ସଦ୍ଗତି କରିବାକୁ ହେବ। ସାରା ବିଶ୍ୱର ସନ୍ତାନମାନେ ତ ଏଠାକୁ ଆସି ରାଜଯୁଗର ପାଠ ପଢ଼ୁନାହାନ୍ତି। ଏହାର ନାମ ହିଁ ହେଉଛି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ। ମୁକ୍ତି ସମସ୍ତଙ୍କୁ ମିଳୁଛି, ତେବେ ମୁକ୍ତି କୁହ ଅଥବା ଜୀବନ ମୁକ୍ତି କୁହ? ପ୍ରଥମେ ମୁକ୍ତିରେ ଯାଇ ପୁଣି ତୁମ ସମସ୍ତଙ୍କୁ ଜୀବନ ମୁକ୍ତିରେ ଆସିବାକୁ ହେବ। ଏଭଳି ମଧ୍ୟ କୁହାଯାଇପାରିବ ଯେ ତୁମେ ସମସ୍ତେ ଜୀବନ ମୁକ୍ତିରେ ଆସୁଛ ଭାୟା ମୁକ୍ତିଧାମ। ଜଣକ ପରେ ଜଣକୁ ଅଭିନୟ କରିବା ପାଇଁ ଏଠାକୁ ଆସିବାକୁ ହିଁ ହେବ, ସେ ପର୍ଯ୍ୟନ୍ତ ମୁକ୍ତିଧାମରେ ରହିବାକୁ ହେବ। ତୁମମାନଙ୍କୁ ଏବେ ରଚୟିତା ଏବଂ ରଚନାର ସମସ୍ତ ଜ୍ଞାନ ମିଳିଛି। ଏହି ସାରା ସୃଷ୍ଟି ରୂପୀ ରଚନା ହେଉଛି ଅନାଦି। ରଚୟିତା ତ ଏକମାତ୍ର ବାବା ହିଁ ଅଟନ୍ତି। ବାକି ଯେଉଁ ସବୁ ଆତ୍ମାମାନେ ଅଛନ୍ତି ସେମାନେ ସମସ୍ତେ ହେଉଛନ୍ତି ଅବିନାଶୀ ପିତାଙ୍କର ସନ୍ତାନ। ଯେତେବେଳେ ପିଲାମାନେ ବାବାଙ୍କୁ ଜାଣୁଛନ୍ତି ସେତେବେଳେ ହିଁ ଏଠାକୁ ଆସି ଯୋଗ ଶିଖୁଛନ୍ତି। ଏହି ଯୋଗ କେବଳ ଭାରତ ପାଇଁ, ବାବା କେବଳ ଭାରତରେ ହିଁ ଆସିଥାନ୍ତି। ଭାରତବାସୀଙ୍କୁ ଯୁଗର ଯାତ୍ରା ଶିଖାଇ ପବିତ୍ର କରୁଛନ୍ତି ଏବଂ ଜ୍ଞାନ ମଧ୍ୟ ଦେଉଛନ୍ତି। ସୃଷ୍ଟି କିପରି ଚକ୍ର ଲଗାଉଛି ଏ କଥା କେବଳ ତୁମେମାନେ ହିଁ ଜାଣିଛ। ରୁଦ୍ରମାଳା ମଧ୍ୟ ରହିଛି ଯାହାର ଗାୟନ ଏବଂ ପୂଜନ ମଧ୍ୟ ହେଉଛି। ମାଳାର ସ୍ମରଣ ମଧ୍ୟ କରାଯାଉଛି, ଭକ୍ତମାଳା ମଧ୍ୟ ରହିଛି। ସବୁଠାରୁ ଉଚ୍ଚ ହେଉଛି ଭକ୍ତମାନଙ୍କର ମାଳା। ଭକ୍ତମାନଙ୍କ ମାଳା ପରେ ଜ୍ଞାନମାଳା ହେବା ଆବଶ୍ୟକ। ଭକ୍ତି ଏବଂ ଜ୍ଞାନ ଅଲଗା ଅଲଗା ଅଟେ ନା? ଭକ୍ତମାଳା ମଧ୍ୟ ରହିଛି ତ ରୁଦ୍ରମାଳା ମଧ୍ୟ ରହିଛି, ପରେ ପୁଣି ତାକୁ ରୁଣ୍ଡମାଳା କୁହାଯାଉଛି। କାରଣ ମନୁଷ୍ୟ ସୃଷ୍ଟିରେ ବିଷ୍ଣୁ ଅଛନ୍ତି ଯାହାଙ୍କୁ ସୂକ୍ଷ୍ମ ଲୋକରେ ଦେଖାଇଛନ୍ତି। ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା, ୟାଙ୍କର ମଧ୍ୟ ମାଳା ରହିଛି। ଯେତେବେଳେ ଏହି ମାଳା ତିଆରି ହେବା ସମ୍ପୂର୍ଣ୍ଣ ହୋଇଯିବ ସେତେବେଳେ ରୁଦ୍ରମାଳା ଏବଂ ବିଷ୍ଣୁଙ୍କର ବୈଜୟନ୍ତୀ ମାଳା ସମ୍ପୂର୍ଣ୍ଣ ହୋଇଯିବ। ସର୍ବୋଚ୍ଚ ହେଲେ ଶିବ ବାବା, ପୁଣି ଉଚ୍ଚରୁ ଉଚ୍ଚ ହେଉଛି ବିଷ୍ଣୁଙ୍କର ରାଜ୍ୟ। କେବଳ ଶୋଭାବର୍ଦ୍ଧନ ପାଇଁ ଭକ୍ତି ମାର୍ଗରେ କେତେ ଚିତ୍ର ସବୁ ତିଆରି କରିଛନ୍ତି, ଜ୍ଞାନ କିଛି ବି ନାହିଁ। ତୁମେ ଯେଉଁ ସବୁ ଚିତ୍ର ତିଆରି କରିଛ ସେସବୁର ପରିଚୟ ଦେବାକୁ ହେବ, ତେବେ ମନୁଷ୍ୟ ବୁଝିପାରିବେ, ନଚେତ ଶିବ ଏବଂ ଶଙ୍କରଙ୍କୁ ମିଶାଇ ଦେଉଛନ୍ତି। ବାବା ବୁଝାଉଛନ୍ତି ସୂକ୍ଷ୍ମ ଲୋକରେ ସବୁ ସାକ୍ଷାତକାରର କଥା। ସେଠାରେ ଏହି ହାଡ଼ ମାଂସର ଶରୀର ନଥାଏ, କେବଳ ସାକ୍ଷାତକାର କରିଥାନ୍ତି। ସମ୍ପୂର୍ଣ୍ଣ ବ୍ରହ୍ମା ମଧ୍ୟ ଅଛନ୍ତି, କିନ୍ତୁ ସିଏ ହେଉଛନ୍ତି ସମ୍ପୂର୍ଣ୍ଣ ଅବ୍ୟକ୍ତ। ଏବେ ଯେଉଁ ସାକାର ବ୍ରହ୍ମା ଅଛନ୍ତି ତାଙ୍କୁ ଅବ୍ୟକ୍ତ ହେବାକୁ ପଡ଼ିବ। ବ୍ୟକ୍ତ ହିଁ ଅବ୍ୟକ୍ତ ହେଉଛନ୍ତି, ଯାହାଙ୍କୁ ଫରିସ୍ତା ବ୍ରହ୍ମା ମଧ୍ୟ କହିଥାନ୍ତି। ତାଙ୍କର ଚିତ୍ରକୁ ସୂକ୍ଷ୍ମ ଲୋକରେ ରଖି ଦେଖାଇଛନ୍ତି। କେହି କେହି ଧ୍ୟାନରେ ସୂକ୍ଷ୍ମ ଲୋକକୁ ଯାଉଛନ୍ତି ଏବଂ କହୁଛନ୍ତି, ବାବା ମତେ ସୁବିରସ ମାନେ ଏକ ପ୍ରକାରର ସ୍ୱାଦିଷ୍ଟ ଫଳରସ ପିଆଇଲେ। ବାସ୍ତବରେ ସେଠାରେ ତ ଫଳ ଗଛ ଇତ୍ୟାଦି ନାହିଁ, ବୈକୁଣ୍ଠରେ ଅଛି। ଏପରି ନୁହେଁ ଯେ ସେ ବୈକୁଣ୍ଠରୁ ସୁବିରସ ଆଣି ପିଆଇଥାନ୍ତି। ଏସବୁ ହେଲା ସୂକ୍ଷ୍ମ ଲୋକର ସାକ୍ଷାତକାରର କଥା। ଏବେ ତୁମେମାନେ ଜାଣିଛ ଯେ ଆମକୁ ଆମର ଘର ପରମଧାମକୁ ଯିବାକୁ ହେବ, ସେଥିପାଇଁ ଆତ୍ମଅଭିମାନୀ ହେବାକୁ ପଡ଼ିବ। ମୁଁ ଆତ୍ମା ଅବିନାଶୀ, ଏଇ ଶରୀର ବିନାଶୀ, ଆତ୍ମାର ଜ୍ଞାନ ମଧ୍ୟ ତୁମ ଭିତରେ ଅଛି। ସେମାନେ ତ ଆତ୍ମା କ'ଣ ଏ କଥା ମଧ୍ୟ ଜାଣିନାହାନ୍ତି, ସେମାନଙ୍କୁ ଏକଥା ମଧ୍ୟ ଜଣାନାହିଁ ଯେ ଆତ୍ମାରେ କିପରି 84 ଜନ୍ମର ଅଭିନୟ ଭରି ହୋଇ ରହିଛି। ଏହି ଜ୍ଞାନ କେବଳ ବାବା ହିଁ ଦେଇଛନ୍ତି, ନିଜର ପରିଚୟ ମଧ୍ୟ ଦେଉଛନ୍ତି, ତମୋ ପ୍ରଧାନରୁ ସତୋ ପ୍ରଧାନ ମଧ୍ୟ କରୁଛନ୍ତି। ବାସ୍ ଏହିଭଳି ପୁରୁଷାର୍ଥ କରୁଥାଅ, ମୁଁ ଏକ ଆତ୍ମା, ଏବେ ପରମାତ୍ମାଙ୍କ ସହିତ ଯୋଗ ଲଗାଇବାକୁ ହେବ। ସର୍ବଶକ୍ତିମାନ ପତିତ ପାବନ ଏକମାତ୍ର ବାବାଙ୍କୁ ହିଁ କୁହାଯାଏ। ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି, ହେ ପତିତ ପାବନ ଆସ। କେହି କେହି ତ ବ୍ରହ୍ମାଙ୍କୁ ମଧ୍ୟ ପତିତ ପାବନ ବୋଲି କହିଦେଉଛନ୍ତି। ଏବେ ତୁମମାନଙ୍କୁ ଭକ୍ତିର ମଧ୍ୟ ଜ୍ଞାନ ମିଳିଛି। ଭକ୍ତି କେତେ ସମୟ ଚାଲିଛି ଏବଂ ଜ୍ଞାନ କେତେ ସମୟ ଚାଲୁଛି, ଏ କଥା ବାବା ବସି ବୁଝାଉଛନ୍ତି। ପୂର୍ବରୁ ତ ତୁମେମାନେ କିଛି ବି ଜାଣିନଥିଲ, ମନୁଷ୍ୟ ହୋଇ ମଧ୍ୟ ବୁଦ୍ଧି ତୁଚ୍ଛ ହୋଇଯାଇଛି, କିନ୍ତୁ ସତ୍ୟ ଯୁଗରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ବୁଦ୍ଧି ଥିଲା। ସେମାନଙ୍କ ଭିତରେ କେତେ ଦୈବୀ ଗୁଣ ଥିଲା, ଏବେ ତୁମମାନଙ୍କୁ ଦୈବୀ ଗୁଣ ନିଶ୍ଚିତ ଧାରଣ କରିବାକୁ ହେବ। ଏଭଳି ମଧ୍ୟ କହିଥାନ୍ତି ଯେ ଇଏ ତ ଯେପରି ଦେବତା ଅଟନ୍ତି, ଯଦିଓ ସାଧୁ ସନ୍ଥ ଏବଂ ମହାତ୍ମା ମାନଙ୍କୁ ମନୁଷ୍ୟମାନେ ମାନୁଛନ୍ତି, କିନ୍ତୁ ସେମାନେ ତ ଦୈବୀ ବୁଦ୍ଧି ସମ୍ପନ୍ନ ନୁହନ୍ତି, ସେମାନଙ୍କର ରଜୋଗୁଣୀ ବୁଦ୍ଧି ରହିଛି। ନୂଆ ଦୁନିଆରେ ରାଜା ରାଣୀ ପ୍ରଜା ସମସ୍ତେ ରହିବେ ନା, ତେବେ ସେହି ରାଜଧାନୀ କେବେ ଏବଂ କିପରି ସ୍ଥାପନା ହେଉଛି ଏ କଥା ଦୁନିଆ ଜାଣିନାହିଁ। ଏଠାରେ ତୁମେ ସବୁ ନୂଆ କଥା ଶୁଣୁଛ, ତେବେ ମାଳାର ରହସ୍ୟକୁ ମଧ୍ୟ ବାବା ବୁଝାଇଛନ୍ତି। ଉଚ୍ଚରୁ ଉଚ୍ଚ ତ ବାବା ହିଁ ଅଟନ୍ତି, ତାଙ୍କର ମାଳା ଅର୍ଥାତ୍ ରୁଦ୍ର ମାଳାର ଦାନା ଅର୍ଥାତ୍ ଆତ୍ମାମାନେ ଉପରେ ଅଛନ୍ତି। ସେଇ ରୁଦ୍ର ହେଉଛନ୍ତି ନିରାକାର, ପୁଣି ସାକାରରେ ହେଲେ ଲକ୍ଷ୍ମୀନାରାୟଣ, ତାଙ୍କର ମଧ୍ୟ ମାଳା ରହିଛି। ବ୍ରାହ୍ମଣମାନଙ୍କର ମାଳା ଏବେ ତିଆରି ହୋଇନାହିଁ, ବ୍ରାହ୍ମଣମାନଙ୍କ ମାଳା ଶେଷ ସମୟରେ ତିଆରି ହେଉଛି। ଏହି କଥାରେ ଅଧିକ ପ୍ରଶ୍ନ ଉତ୍ତର କରିବାର କୌଣସି ଆବଶ୍ୟକତା ନାହିଁ। ମୂଳ କଥା ହେଲା ନିଜକୁ ଆତ୍ମା ମନେ କରି ପରମ ପିତା ପରମାତ୍ମାଙ୍କୁ ମନେ ପକାଅ। ଏହି କଥାରେ ପକ୍କା ନିଶ୍ଚୟ ରହିବା ଦରକାର। ମୁଖ୍ୟ କଥା ହେଲା ପତିତମାନଙ୍କୁ ପବିତ୍ର କରିବା। ବର୍ତ୍ତମାନ ସାରା ଦୁନିଆ ପତିତ ହୋଇଯାଇଛି, ପୁଣି ପବିତ୍ର ହେବ। ବ୍ରହ୍ମଲୋକରେ ମଧ୍ୟ ସମସ୍ତେ ପବିତ୍ର ରହିଥାନ୍ତି, ତ ସୁଖଧାମରେ ମଧ୍ୟ ସମସ୍ତେ ପବିତ୍ର ରହିଥାନ୍ତି। ଏସବୁ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି। ବାବା କହୁଛନ୍ତି ତୁମେ ସାରା ଦିନର ଚାଟକୁ ଦେଖ, ମୋ ଦ୍ୱାରା କୌଣସି ଭୁଲ ହୋଇନାହିଁ ତ? ବେପାରୀମାନେ ପ୍ରତିଦିନର ଆୟବ୍ୟୟର ହିସାବ ରଖିଥାନ୍ତି, ତେବେ ଏହା ମଧ୍ୟ ରୋଜଗାର ଅଟେ। ତୁମେ ସମସ୍ତେ ହେଉଛ ବେପାରୀ, ତୁମେ ବାବାଙ୍କ ସହିତ ବେପାର କରୁଛ, ତେଣୁ ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ କେତେ ଦୈବୀ ଗୁଣ ରହିଛି, ମୁଁ କେତେ ବାବାଙ୍କୁ ମନେ ପକାଉଛି, ମୁଁ କେତେ ସମୟ ଅଶରୀରୀ ହୋଇ ରହୁଛି। ଆମେ ଅଶରୀରୀ ହୋଇ ଆସିଥିଲୁ, ପୁଣି ଏବେ ଅଶରୀରୀ ହୋଇ ଘର ପରମଧାମକୁ ଯିବାକୁ ହେବ। ଏବେ ପର୍ଯ୍ୟନ୍ତ ସେଠାରୁ ଆତ୍ମାମାନେ ଆସିବାରେ ଲାଗିଛନ୍ତି, ମଝିରେ ତ କେହି ଜଣେ ହେଲେ ବି ଫେରି ଯାଇପାରିବେ ନାହିଁ। ସମସ୍ତଙ୍କୁ ଏକା ସାଥିରେ ଯିବାକୁ ହେବ। ଯଦିଓ ସୃଷ୍ଟି ସମ୍ପୂର୍ଣ୍ଣ ଖାଲି ହୋଇନଥାଏ, କିନ୍ତୁ ଗାୟନ ରହିଛି ରାମ ଗଲେ ରାବଣ ଗଲେ। ବାସ୍ତବରେ ଉଭୟ ଏହିଠାରେ ହିଁ ରହିଛନ୍ତି। ରାବଣ ସମ୍ପଦା ଚାଲିଗଲା ପରେ ପୁଣି ଫେରି ଆସିବେ ନାହିଁ, ବାକି ସମସ୍ତେ ଏହିଠାରେ ହିଁ ରହିଯାଉଛନ୍ତି। ଆଗକୁ ଏସବୁର ମଧ୍ୟ ସାକ୍ଷାତକାର ହେବ, ଜଣାପଡ଼ିବ ଯେ ନୂଆ ଦୁନିଆର ସ୍ଥାପନା କିପରି ହେଉଛି, ଶେଷ ସମୟରେ କ'ଣ ହେବ। ତାପରେ ପୁଣି କେବଳ ଆମର ଧର୍ମ ହିଁ ରହିଯିବ। ସତ୍ୟଯୁଗରେ ତୁମେମାନେ ରାଜତ୍ୱ କରିବ, କଳିଯୁଗ ସମାପ୍ତ ହୋଇଯିବ ଏବଂ ସତ୍ୟଯୁଗ ପୁଣି ଆସିବ। ଏବେ ତ ରାମ ସମ୍ପ୍ରଦାୟ ଏବଂ ରାବଣ ସମ୍ପ୍ରଦାୟ ଉଭୟ ଅଛନ୍ତି। ଏସବୁ ଏହି ସଙ୍ଗମ ଯୁଗରେ ହିଁ ହୋଇଥାଏ। ତୁମେ ସବୁ କିଛି ଜାଣିଛ, ବାବା କହୁଛନ୍ତି, ଆଉ ଯାହା କିଛି ବି ରହସ୍ୟ ବାକି ଅଛି ସେସବୁ ଆଗକୁ ଧୀରେ ଧୀରେ ବୁଝାଇବି। ଯାହା ନାଟକରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି ତାହା ଧୀରେ ଧୀରେ ଜଣାପଡ଼ିଯିବ ଏବଂ ତୁମେମାନେ ଧୀରେ ଧୀରେ ସବୁ କିଛି ବୁଝିପାରିବ। କିନ୍ତୁ ସମୟ ପୂର୍ବରୁ ବାବା କିଛି ବି କହିବେ ନାହିଁ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଯେଉଁ ରେକର୍ଡ ଧୀରେ ଧୀରେ ଚାଲିବ ଏବଂ ବାବା ମଧ୍ୟ ସବୁ ରହସ୍ୟକୁ ଧୀରେ ଧୀରେ ଶୁଣାଇ ଚାଲିବେ। ତୁମମାନଙ୍କ ବୁଦ୍ଧିରେ ଏସବୁ କଥାର ଜ୍ଞାନ ବଢ଼ିବାରେ ଲାଗିଛି। ଯେପରି ଯେପରି ରେକର୍ଡ ବାଜିବାରେ ଲାଗିବ ସେ ଅନୁସାରେ ବାବାଙ୍କର ମୁରଲି ମଧ୍ୟ ଚାଲିବ। ଡ୍ରାମାରେ ସବୁ ରହସ୍ୟ ଭରି ହୋଇ ରହିଛି। ଏପରି ନୁହେଁ ଯେ ଡ୍ରାମାକୁ ମଝିକୁ ନେଇ ଆସିବା ଏବଂ ମଝିରୁ ହିଁ ଡ୍ରାମାର ପୁନରାବୃତ୍ତି ହେବ। ନା, ଯାହା ହୋଇଥିଲା ତାହା ପୁଣି ପୁନରାବୃତ୍ତି ହେବ। ଏହା କୌଣସି ନୂଆ କଥା ନୁହେଁ। ବାବାଙ୍କ ନିକଟରେ ଯେଉଁ ନୂଆ କଥା ଥିବ ତାହା ମଧ୍ୟ ପୁନରାବୃତ୍ତି ହେବ। ତୁମେ ନିଜେ ଶୁଣିବ ଏବଂ ଅନ୍ୟମାନଙ୍କୁ ଶୁଣାଇ ଚାଲିବ, ବାକି ସବୁ ହେଉଛି ଗୁପ୍ତ। ଏବେ ଏହି ରାଜତ୍ୱ ସ୍ଥାପନା ହେଉଛି, ସାରା ମାଳା ମଧ୍ୟ ତିଆରି ହେଉଛି। ତୁମେମାନେ ସେଠାରେ ଅଲଗା ଅଲଗା ରାଜ୍ୟରେ ଜନ୍ମ ନେବ, ତେଣୁ ରାଜା ରାଣୀ ପ୍ରଜା ସବୁ ଦରକାର। ତେବେ ବୁଦ୍ଧି ଦ୍ୱାରା କାମ ନେବାକୁ ହେବ, ବାକି ପ୍ରତ୍ୟକ୍ଷତାରେ ଯାହା ହେବ ତାହା ଦେଖାଯିବ। ଯେଉଁମାନେ ଏଠାରୁ ଯାଉଛନ୍ତି ସେମାନେ ବହୁତ ଭଲ ସାହୁକାର ଘରେ ଜନ୍ମ ନେଉଛନ୍ତି, ଏବେ ମଧ୍ୟ ସେଠାରେ ତୁମର ବହୁତ ଆଦର ସତ୍କାର ହେଉଛି। ବର୍ତ୍ତମାନ ମଧ୍ୟ ରତ୍ନ ଜଡ଼ିତ ଜିନିଷ ସମସ୍ତଙ୍କ ନିକଟରେ ରହିଛି, କିନ୍ତୁ ସେଥିରେ ଏତେ ଶକ୍ତି ନାହିଁ। ଶକ୍ତି ତ ତୁମ ନିକଟରେ ଅଛି। ତୁମେମାନେ ଯେଉଁଠି ବି ଜନ୍ମ ନେବ, ସେଠାରେ ତୁମର ଚାଲିଚଳନ ଅନ୍ୟମାନଙ୍କ ଠାରୁ ଭିନ୍ନ ହେବ। ତୁମେମାନେ ଏବେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେଉଛ, ତେଣୁ ଯେଉଁଠାରେ ବି ଜନ୍ମ ନେବ, ସେଠାରେ ମଧ୍ୟ ତୁମର ଦୈବୀ ଚରିତ୍ର ଦେଖାଇବ। କିନ୍ତୁ ଆସୁରୀ ସନ୍ତାନ ଜନ୍ମ ହେବା ମାତ୍ରକେ କାନ୍ଦିବାକୁ ଲାଗିବେ ଏବଂ ଅପରିଷ୍କାର ମଧ୍ୟ ହେବେ, କିନ୍ତୁ ତୁମେ ବହୁତ ଆଦର ଯତ୍ନର ସହିତ ଲାଳିତ ପାଳିତ ହେବ। ସେଠାରେ ଅପରିଷ୍କାର ହେବାର କୌଣସି କଥା ହିଁ ନାହିଁ। ଆଜିକାଲିର ପିଲାମାନେ ତ ବହୁତ ଖରାପ ହୋଇଯାଉଛନ୍ତି। ସତ୍ୟ ଯୁଗରେ ଏଭଳି କୌଣସି କଥା ହେବ ନାହିଁ, ତାହା ତ ସ୍ୱର୍ଗ ଅଟେ ନା। ସେଠାରେ ତ କୌଣସି ଦୁର୍ଗନ୍ଧ ଆସିବ ନାହିଁ, ଯାହାଦ୍ୱାରା କହିବାକୁ ପଡ଼ିବ ଯେ ଅଗରବତୀ ଲଗାଓ। ବଗିଚା ମାନଙ୍କରୁ ବହୁତ ସୁଗନ୍ଧିତ ଫୁଲର ସୁଗନ୍ଧ ଆସିବ, ଏଠିକାର ଫୁଲମାନଙ୍କରେ ଏତେ ସୁଗନ୍ଧ ନାହିଁ। ସେଠାରେ ପ୍ରତ୍ୟେକ ଜିନିଷରେ 100% ସୁଗନ୍ଧ ରହିବ, ଏଠାରେ ତ 1% ମଧ୍ୟ ସୁଗନ୍ଧ ନାହିଁ। ସେଠାରେ ଫୁଲ ମଧ୍ୟ ଫାଷ୍ଟ କ୍ଲାସ ରହିବ। ସେଠାରେ ଯଦିଓ କେହି କେତେ ବି ସାହୁକାର ହୋଇଥାଉ, କିନ୍ତୁ ତାହା ତୁଳନାରେ ଏଠାରେ କିଛି ବି ନୁହେଁ। ସେଠାରେ ବିଭିନ୍ନ ପ୍ରକାରର ଜିନିଷ ରହିବ, ବାସନକୁସନ ମଧ୍ୟ ସୁନାର ହେବ। ଏଠାରେ ତ ଯେପରି ପଥର, କିନ୍ତୁ ସେଠାରେ କେବଳ ସୁନା ନାହିଁ, ସୁନା ହିଁ ସୁନା ରହିବ, ବାଲିରେ ମଧ୍ୟ ସୁନା ରହିବ। ତେବେ ବିଚାର କର ସେଠାରେ କେତେ ସୁନା ରହିବ, ଯାହାଦ୍ୱାରା ମହଲ ଇତ୍ୟାଦି ମଧ୍ୟ ତିଆରି ହେବ। ସେଠାରେ ଏଭଳି ବାୟୁମଣ୍ଡଳ ହେବ ନା, ହେବ ନା ଥଣ୍ଡା ନା ଗରମ। ସେଠାରେ ଏତେ ଗରମ ହେବ ନାହିଁ, ଯାହାଦ୍ୱାରା ପଙ୍ଖା ଚଲାଇବାକୁ ପଡ଼ିବ। ତାର ନାମ ହିଁ ହେଉଛି ସ୍ୱର୍ଗ। ସେଠାରେ ଅପାର ସୁଖ ରହିବ। ତେଣୁ ତୁମ ସଦୃଶ ପଦ୍ମା ପଦ୍ମ ଭାଗ୍ୟଶାଳୀ ଆଉ କେହି ହୋଇପାରିବେ ନାହିଁ। ଲକ୍ଷ୍ମୀନାରାୟଣଙ୍କର କେତେ ମହିମା ଗାନ କରୁଛନ୍ତି, ତେବେ ତାଙ୍କୁ ଯେ ଏଭଳି କରୁଛନ୍ତି ତାଙ୍କର କେତେ ମହିମା ହେବା ଦରକାର। ପ୍ରଥମେ ଅବ୍ୟଭିଚାରୀ ଭକ୍ତି ଆରମ୍ଭ ହେଲା, ପରେ ପୁଣି ଅନେକ ଦେବୀ ଦେବତାମାନଙ୍କର ପୂଜା ହେଲା, ତେବେ ତାକୁ ଭୂତ ପୂଜା ବୋଲି କୁହାଯିବ। ସେହି ଦୈବୀ ଶରୀର ତ ନାହିଁ, ପାଞ୍ଚ ତତ୍ତ୍ୱର ପୂଜା ହେଉଛି। ଶିବ ବାବାଙ୍କ ପାଇଁ ଏଭଳି କୁହାଯିବ ନାହିଁ, ପୂଜା କରିବା ପାଇଁ କୌଣସି ବି ଜିନିଷକୁ ସୁନା ଇତ୍ୟାଦିରେ ତିଆରି କରିଥାନ୍ତି, କିନ୍ତୁ ଆତ୍ମାକୁ କ'ଣ ସୁନା କୁହାଯିବ କି? ତେବେ ଆତ୍ମା କେଉଁ ଜିନିଷରେ ତିଆରି ହୋଇଛି? ଯଦି ପଚାରିବ ଶିବଙ୍କର ଚିତ୍ର କେଉଁ ଜିନିଷରେ ତିଆରି ହୋଇଛି, ତେବେ ତୁରନ୍ତ କହିଦେବେ। କିନ୍ତୁ ଆତ୍ମା ପରମାତ୍ମା କେଉଁ ଜିନିଷରେ ତିଆରି ହୋଇଛି, ଏ କଥା କେହି ବି କହିପାରିବେ ନାହିଁ। ସତ୍ୟଯୁଗରେ ପାଞ୍ଚ ତତ୍ତ୍ୱ ମଧ୍ୟ ଶୁଦ୍ଧ ରହିଥାଏ, କିନ୍ତୁ ଏଠାରେ ଅଶୁଦ୍ଧ। ତେବେ ପୁରୁଷାର୍ଥୀ ପିଲାମାନେ ସବୁବେଳେ ଏହିଭଳି କଥାର ବିଚାର କରୁଥିବେ। ବାବା କହୁଛନ୍ତି, ତୁମେ ଏସବୁ କଥାକୁ ମଧ୍ୟ ଛାଡ଼ିଦିଅ, ଯାହା ହେବାର ଥିବ ତାହା ହେବ। ପ୍ରଥମେ ବାବାଙ୍କୁ ମନେ ପକାଅ, ବୁଦ୍ଧିକୁ ଚାରିଆଡ଼ୁ ଫେରାଇ ଆଣି ଅନ୍ତର୍ମୁଖୀ ହୋଇ କେବଳ ମୋତେ ମନେ ପକାଇବାର ପୁରୁଷାର୍ଥ କର। ତୁମମାନଙ୍କୁ ସ୍ମୃତି ତ ଆସିଛି, କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ ସେବା ଦ୍ୱାରା ସବୁକିଛି ଜଣାପଡ଼ିଯାଉଛି। ଯେଉଁମାନେ ସେବା କରୁଛନ୍ତି ସେମାନଙ୍କୁ ସେବାର ଖୁସି ରହୁଛି, ଯେଉଁମାନେ ବହୁତ ଭଲ ସେବା କରିଥାନ୍ତି ତାଙ୍କୁ ସେବାର ପ୍ରତ୍ୟକ୍ଷ ଫଳ ମଧ୍ୟ ମିଳିଥାଏ। ପଣ୍ଡା ହୋଇ ଆସୁଛନ୍ତି, କିଏ ମହାରଥୀ, ଘୋଡ଼ା ସବାର, ପତ୍ୟବାବନ ଅଟନ୍ତି। ଘୋଡ଼ା ସବାର ପଦାତିକ ତାହା ତୁରନ୍ତ ଜଣାପଡ଼ିଯାଉଛି। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ଅନ୍ୟ ସବୁ କଥାକୁ ଛାଡ଼ି ବୁଦ୍ଧିକୁ ଚାରିଆଡ଼ୁ ଫେରାଇ ଆଣି ସତୁ ପ୍ରଧାନ ହେବା ପାଇଁ ଅସରୀ ହେବାର ଅଭ୍ୟାସ କରିବାକୁ ହେବ, ଦୈବୀ ଗୁଣ ଧାରଣ କରିବାକୁ ହେବ। ନମ୍ବର ଦୁଇ, ବୁଦ୍ଧିରେ ବହୁତ ଭଲ ଭଲ ବିଚାର କରିବାକୁ ହେବ। ଆମର ରାଜ୍ୟ ଅର୍ଥାତ୍ ସ୍ୱର୍ଗ ଦୁନିଆରେ କ'ଣ କ'ଣ ରହିବ ତା ଉପରେ ବିଚାର କରି ନିଜକୁ ତା ସଦୃଶ ଯୋଗ୍ୟ ବା ଚରିତ୍ରବାନ କରିବାକୁ ହେବ। ଏହିଭଳି ଦୁନିଆକୁ ଏହିଭଳି ଦୁନିଆରୁ ବୁଦ୍ଧିକୁ ବାହାର କରିବାକୁ ବାହାର କରିଦେବାକୁ ହେବ। ବରଦାନ, ସେବା ଦ୍ୱାରା ମେବା ଅର୍ଥାତ୍ ଫଳ ପ୍ରାପ୍ତ କରି ସମସ୍ତ ବିନାଶ ଇଚ୍ଛା ଠାରୁ ଉର୍ଦ୍ଧ୍ୱରେ ରହୁଥିବା ସଦା ସମ୍ପନ୍ନ ଆତ୍ମା ଭବ। ସେବାର ଅର୍ଥ ହେଲା ମେବା ପ୍ରଦାନକାରୀ। ଯଦି କୌଣସି ସେବା ଅସନ୍ତୁଷ୍ଟ କରିଦେଉଛି ତେବେ ସେହି ସେବା ପ୍ରକୃତ ସେବା ନୁହେଁ। ଏଭଳି ସେବା କରିବା ପଛକେ ଛାଡ଼ିଦିଅ, କିନ୍ତୁ ନିଜର ସନ୍ତୁଷ୍ଟତାକୁ ଛାଡ଼ ନାହିଁ। ଯେପରି ଶାରୀରିକ ତୃପ୍ତି କରୁଥିବା ବ୍ୟକ୍ତି ସର୍ବଦା ସନ୍ତୁଷ୍ଟ ରହିଥାଏ, ସେହିଭଳି ମାନସିକ ତୃପ୍ତି ଅନୁଭବ କରୁଥିବା ଆତ୍ମା ମଧ୍ୟ ସଦା ସନ୍ତୁଷ୍ଟ ରହୁଥିବେ। କାରଣ ସନ୍ତୁଷ୍ଟତା ତୃପ୍ତିର ଲକ୍ଷଣ ଅଟେ। ତୃପ୍ତ ଆତ୍ମା ଭିତରେ କୌଣସି ବି ବିନାଶ ଇଚ୍ଛା ଯେପରି ମାନ ସମ୍ମାନ ସାହାଯ୍ୟ ସହଯୋଗ ବା ସାଧନ ଗୁଡ଼ିକୁ ପ୍ରାୟ କରିବାର ଭୋକ ନଥିବ, ସେମାନେ ସମସ୍ତ ବିନାଶୀ ଇଚ୍ଛା ଗୁଡ଼ିକ ଠାରୁ ଉର୍ଦ୍ଧ୍ୱରେ ସଦା ସମ୍ପନ୍ନ ଏବଂ ସମାନ ସ୍ଥିତିରେ ରହୁଥିବେ। ସ୍ଲୋଗାନ, ସଚ୍ଚା ହୃଦୟର ସହିତ ନିଃସ୍ୱାର୍ଥ ସେବାରେ ଆଗକୁ ବଢ଼ିବା ଅର୍ଥାତ୍ ପୁଣ୍ୟର ଖାତା ଜମା କରିଦେବା। ଓମ୍ ଶାନ୍ତି।